ଛବି ଚଉଦ ବାବିଲୋନ ରାଜାଙ୍କର ଗୋଟିଏ ସ୍ୱପ୍ନ ହେଲା। ନିଜର ମନ୍ତ୍ରୀ ଓ ଜ୍ଞାନୀମାନଙ୍କୁ ତହିଁର ଅର୍ଥ କହିବାକୁ କହିଲେ, କିନ୍ତୁ କେହି କହିପାରିଲେ ନାହିଁ। ତେଣୁ ସେ ସମସ୍ତଙ୍କୁ ମାରିବା ପାଇଁ ନିଷ୍ପତ୍ତି ନେଲେ। ସେଥିରେ ଡାନିଏଲ ଓ ତାଙ୍କ ବନ୍ଧୁମାନେ ଈଶ୍ୱରଙ୍କଠାରେ ପ୍ରାର୍ଥନା କଲେ। ତହିଁରେ ଈଶ୍ୱର ଡାନିଏଲଙ୍କୁ ରାଜାଙ୍କ ସ୍ୱପ୍ନ ଜଣାଇଲେ। ରାଜାଙ୍କ ନିକଟକୁ ଯାଇ ଡାନିଏଲ କହିଲେ, ସ୍ୱର୍ଗରେ ଜଣେ ପରମେଶ୍ୱର ଅଛନ୍ତି, ସେ ଗୂଢ଼ ରହସ୍ୟ ପ୍ରକାଶ କରନ୍ତି। ମହାନ ଈଶ୍ୱର ଆଗାମୀ ଦିନ କ'ଣ ହେବ ତାହା ରାଜାଙ୍କୁ ଜଣାଇଲେ। ସ୍ୱପ୍ନରେ ରାଜା ପୃଥିବୀର ସମସ୍ତ ରାଜ୍ୟକୁ ଦେଖିଲେ, ପୁଣି ଗୋଟିଏ ମହାନ ଏବଂ ଶକ୍ତିଶାଳୀ ରାଜ୍ୟ ଯେ ସମସ୍ତ ରାଜ୍ୟକୁ ବିନାଶ କଲା ତାହା ଦେଖିଲେ। ତାହା ଈଶ୍ୱରଙ୍କ ଅନନ୍ତ ରାଜ୍ୟ। ଡାନିଏଲ ଏସବୁ କଥା ରାଜାଙ୍କୁ କହିଲେ। ରାଜା ଡାନିଏଲଙ୍କ ପ୍ରତି ସନ୍ତୁଷ୍ଟ ହେଲେ। ସେଥିରେ ଦେଶର ଜ୍ଞାନୀମାନେ ଉଦ୍ଧାର ପାଇଲେ ଓ ଡାନିଏଲ ସେ ଦେଶର ମହାନ ଶାସକ ପଦରେ ନିଯୁକ୍ତି ହେଲେ।